ଆପଣଙ୍କ ନାଁ କୁହନ୍ତୁ, ଆମ୍ବେଦକର ସାହି କୁହନ୍ତୁ।
କଣ କିଛି କହୁନାହାନ୍ତି?
ସେ କହିବେ ନା ଏଟା କମ୍ପ୍ୟୁଟର।
ହ୍ୟାଲୋ,
ଆପଣଙ୍କ ନାଁ ସାଇ କହୁନାହାନ୍ତି? ଆପଣଙ୍କ ନାଁ
ମୋ ନାଁ କହି ଫୁଲେଶ୍ୱରୀ ଜେନା,
ସାଇ
ଆମ୍ବେଦକର ସାହି।
ଆପଣ କଣ କଣ ପ୍ରୋବ୍ଲେମ ଅଛି କହିଦିଅନ୍ତୁ।
କହୁନୁ, ଆମ ଡ୍ରେନ ସନା ହଉଛି, ଡ୍ରେନ ସଫା ହଉନି, ଆମର ଏଠି ଅଳିଆ ସାମ୍ନାଟାରେ ଅଳିଆ ପଡିଛି, ଆଉ ସେ ଅଳିଆ କାଢୁନାହାନ୍ତି, ଆଉ ଏଇ ତ ପାଣି ସମସ୍ୟା, ଆଉ ତିନି ଚାରି ଦିନ ଲେଖା ଚାରି ପାଣି ପାଣି ବନ୍ଦ ହେଇଯାଉଛି। ଆପଣ ସେଥିରେ କଣ ବୁଝିବେ? ଆଉ ଆମେ ତ ବହୁତ ଅସୁବିଧାରେ ରହୁଛୁ। ଆଉ ଆପଣ ରଖୁଛୁ, ଏତିକି କହିବି।
ମାନେ ଇଏ କଣ ଗୋଟେ ସର୍ଭେ କରୁଛନ୍ତି?
କଣ ହଉ,